ଶୁଣିବା ଦୁର୍ଗା ପଟ୍ଟନାୟକଙ୍କର ବହୁଚର୍ଚ୍ଚିତ ଗଳ୍ପ କଣ୍ଡକ୍ଟର। ହଠାତ୍ କାହାର ଡାକରେ ନିଦଟା ଭାଙ୍ଗିଗଲା। ଆଖିପତା ଉଠିଲା ବେଳକୁ ମୁହଁ ଆଗରେ ପୋଷ୍ଟକାର୍ଡ଼ ସାଇଜ୍ର ଫଟୋ ପରି ଫୁଲବାଣୀ ଜିଲ୍ଲାର ଚକାପାଦ ବସ୍ ଷ୍ଟପେଜ୍। ଚିକ୍ ଚିକ୍ ସୂର୍ଯ୍ୟକିରଣ ବୋତାମ ଛିଣ୍ଡି ଯାଇଥିବା ପ୍ୟାଣ୍ଟରେ ଅଣ୍ଟା ଦୌଡ଼ା ଗୁଡ଼ାଇ ପିନ୍ଧିଥିବା କ୍ଲିନର ଟୋକାଟା ଡାକ ପରେ ଡାକ ପକାଇଛି, ଚକାପାଦ ଚକାପାଦ ବୋଲି। ଚକାପାଦ ବସ୍ ଷ୍ଟପେଜ୍ରୁ 20 କିଲୋମିଟର ଦୂର ଏକ ନିପଟ ଆଦିବାସୀ ଗାଁ ହେଉଛି ମୋର ସାମୟିକ ଆବାସସ୍ଥଳ। ସେଇଠି ମୋର ମୈତ୍ର ଜାନମର ଘର। ତା ହାଣ୍ଡିରେ ଯାହା ଥାଏ ଓଦା ଶୁଖିଲାରୁ ମୁଠେ ଖାଇଦେଇ ମୁଁ ବାହାରିଯାଏ କର୍ମକ୍ଷେତ୍ରକୁ। ବସ୍ର ଅଲରା କତା ସିଟ୍ରେ ଝୁଲିଝୁଲି ଚକାପାଦରେ ପହଞ୍ଚିଲା ବେଳକୁ ଭାତୁଆ ନିଦଟା କେତେବେଳେ ପ୍ରିୟାର ହାତ ପରି ଚୁପି ଚୁପି ମୋ ଆଖି ଯୋଡ଼ିକୁ ମୁଦି ଦିଏ ମୋ ଅଜାଣତରେ। ଚକାପାଦ ବସ୍ ଷ୍ଟପ୍ରେ ଗାଡ଼ିର କଣ୍ଡକ୍ଟର ବଦଳିଯାଏ ସବୁଦିନ, ନୂଆ କଣ୍ଡକ୍ଟର ବସ୍କୁ ଚଢ଼େ। ଆଗରେ ଦେଖିଲି ସବୁଦିନ ପରି ସେ ଲୋକଟା କାଖରେ ଚମଡ଼ା ବ୍ୟାଗ୍ ଖଣ୍ଡେ ଯାକି ଆଉ ମାତ୍ର 2 ପୁଳା ବାକି ଥିବା ସିଗାରେଟ୍କୁ ଓଠରେ ଚାପି ପାହାଚରେ ବସ୍ ଉପରକୁ ଉଠିଲା। ଭୁବନେଶ୍ୱର ଇନ୍ଦିରା ପାର୍କଟା ପ୍ୟାରେଡ଼ ପଡ଼ିଆ ଥିବାବେଳେ ଅସମ୍ଭବ ଭିଡ଼ ଠେଲି ପଛ ସିଟ୍ରେ ସଭାମଞ୍ଚ ଉପରକୁ କେହି ଜଣେ ଟାଣୁଆ ନେତା ଉଠି ଜନତାଙ୍କୁ ଯୋଡ଼ହସ୍ତ ହେବା ପରି ମନେ ହେଲା। କିନ୍ତୁ ସେ ଲୋକଟା କିଏ? ସେ କ'ଣ ନେତା? ନା, ସେ ନେତା ନୁହେଁ, ସେ ହେଉଛି ବସ୍ କଣ୍ଡକ୍ଟର। ନା ତାର ନଟ। ନଟ କଣ୍ଡକ୍ଟର କହିଲେ ସମସ୍ତେ ଚିହ୍ନନ୍ତି। ସବୁଦିନ ନଟ ବସ୍କୁ ଉଠିବା ପରେ ଶେଷ ହୋଇ ଆସୁଥିବା ସିଗାରେଟ୍କୁ ପାହାଚର ରେଲିଂ ଢେହରେ ଚାପି ଦେଇ ଲିଭାଇ ଦିଏ। ଜଳନ୍ତା ନିଆଁର ଝୁଲ ଚୁନି ଚୁନି ଫୁଲ ପରି ଝରି ପଡ଼େ। ନଟ କିନ୍ତୁ ବିଶର୍ଣ୍ଣ ଦିଶୁଥାଏ। ସେ ପେନ୍ସିଲ୍ଟା କାନରୁ ଟାଣି ଆଣି ଟିକେଟ୍ କାଟିବା ଆରମ୍ଭ କରେ। ନଟ ବସ୍ରେ ଥିଲେ ଅନେକ ଲଫଙ୍ଗା ଟୋକାଙ୍କୁ ପର୍ସରେ ହାତ ଦେବାକୁ ପଡ଼େନି। ନଟ ଜଣକୁ ଟିକେଟ୍ ପଢ଼େଇଲା। ପଛ ସିଟ୍ରୁ କିଏ ଗୋଟେ ଚିଗୁଲେଇ କହିଲା, ଓ ନଟ ବାବୁ କେଉଁଠି ଥିଲ ମ? ତୁମେ ଗାଡ଼ିରେ ନ ରହିଲେ ପରା ଆମ ପକେଟ୍ରୁ ଲକ୍ଷ୍ମୀ ଚାଲିଯାଉଛନ୍ତି। ନଟ ସେ ଦିଗରେ କାନ ପାରିଲାନି। ପୁଣି ପଛରୁ କିଏ ଗୋଟେ ପାଟି କରି କହିଲା, ହଉ ନଟ ବାବୁ କ'ଣ ଶୁଣୁନା, ତୁମକୁ ଶୁଭୁନି କିଓ? ସେ ଏଥର ହଡ଼ବଡ଼େଇଗଲା। ସେ ଜମା ଟିକେଟ୍ କାଟିପାରେନି। ବାଳୁଙ୍ଗ ଟୋକା ଗୁଡ଼ାକ ଏମିତି ସବୁଦିନ ହୋ ହାଲ୍ଲା କରନ୍ତି ତା ଆଗରେ। ନଟ କହିଲା, ଭାଇମାନେ ଶୀଘ୍ର ପଇସା ବଢ଼େଇ ଦେଲେ କୁଆଡ଼େ ଯିବେ? ମୋ ଆଗରୁ ଜଣେ ଯୁବକ ଉଠିପଡ଼ି କହିଲା, କାହାକୁ ମାଗୁଛ କିଓ? ଭାଇ କହିଲଟି, ପୁଣି ପଇସା କ'ଣ? ଚାଲ ଚାଲ ଚଳେଇ ନଉନ। ହୋ ହୋ ହୋଇ ହସି ଉଠିଲେ ପଞ୍ଝାଏ ଦଳବଦ୍ଧ ଭାବେ। ମୁଁ ଆଗକୁ ପଛକୁ ସବୁଆଡ଼କୁ ଚାହିଁଲି। ବସ୍ ସାରା ହାସ୍ୟରୋଳ। ମୁଁ ହସିପାରୁନଥିଲି, ନଟର ମୁହଁକୁ ଲକ୍ଷ୍ୟ କରୁଥିଲି। ଲାଗୁଥିଲା ବିଚରା ଲୋକଟା ମନରେ ଖୁବ୍ ଆଘାତ ପାଉଛି। ମୋର ମନେ ହେଉଥିଲା ଯେ ଅନ୍ଧାର ରାତିରେ ଶ୍ମଶାନ ବାଟ ଦେଇ ଯାଉଥିବା ଗୋଟିଏ ନିରୀହ ଲୋକକୁ ଆମେ ଗୁଡ଼ାଏ କଙ୍କାଳ ସଂଘବଦ୍ଧ ହୋଇ ଆକ୍ରମଣ ଚଳାଇଛୁ। ଲୋକଟା ରକ୍ତାକ୍ତ ହୋଇ ଦୌଡ଼ିଛି ଟିକେ ଆଶ୍ରା ପାଇଁ ଓ ତା ପଛେ ପଛେ ଆମେ। ଗାଡ଼ି ଚାଲିଛି। ନଟ କଣ୍ଡକ୍ଟର ଆସି ମୋ ପାଖରେ ପହଞ୍ଚିଲା। ମୁଁ ଟିକେଟ୍ ପଇସା ବଢ଼ାଇ ଦେଲି, କହିଲି ଭଞ୍ଜନଗର ଯିବି। ଟିକେଟ୍ଟା କାଟିଦେଇ ନଟ କୃତ୍ୟକୃତ୍ୟ ହୋଇଗଲା ବୋଧହୁଏ। ମୋତେ ମିଶାଇ ନଟ ଜମାରୁ 4 ଟିକେଟ୍ କାଟିଥିଲା। ତାପରେ ମୋ ପଛ ସିଟ୍ ପାଖକୁ ଗଲା। କେଜାଣି ସେଇ ଟୋକାଟା ନଟ ମୁହଁକୁ ସିଗାରେଟ୍ର ଧୂଆଁର କୁଣ୍ଡଳୀ ଛାଡ଼ିଲା। ଧୂଆଁଟା ତୀର ପରି 2 ଭାଗରେ ବିଭକ୍ତ ହୋଇ ଗୋଟେ ନଟର ବାମନା କପଡ଼ା ମଧ୍ୟକୁ ଆଉ ଗୋଟେ ଯେଉଁଠି ଲେଖାଥିଲା ଧୂମପାନ ନିଷେଧ ସେଇଠି ଅଦୃଶ୍ୟ ହୋଇଗଲା। ନଟ ମୁହଁଟା ବେହୋସ ହେବା ପରି ବିକୃତ ଦେଖାଗଲା। ମୋତେ ଏସବୁ ଅଣନିଶ୍ୱାସୀ ଲାଗୁଥିଲେ ବି ବୋଧହୁଏ ନଟର ଦେହସୁଆ ହୋଇଯାଇଥିଲା। ବୋଧହୁଏ ସେଇ ବସ୍ରେ ମୋର ଯାତାୟାତ ପୂର୍ବରୁ ନଟ ଏହିପରି ପରିବେଶ ସହିତ ଅଭ୍ୟସ୍ତ ହୋଇଯାଇଥିଲା। ଆଉ ଦିନେ ଚକାପାଦ ବସ୍ ଷ୍ଟପେଜ୍ରେ ଚିରାଚରିତ ଢଙ୍ଗରେ ନଟ ଉଠିଲା ବସ୍କୁ। ଆଜି ପ୍ରଥମେ ଛୁଟି ଆସିଲା ମୋ ପାଖକୁ ଟିକେଟ୍ କାଟିବାକୁ। ମୁଁ ତାକୁ ସେଦିନ ପ୍ରଥମ ସିଟ୍ରୁ ଟିକେଟ୍ କାଟି ଆସିବାକୁ କହିଲି। ମୁଁ ନିଜକୁ ତାପରେ ପ୍ରସ୍ତୁତ କରିନେଲି। ଆରେ ହେ, ଏ ଯୁଗଟା ଓଲଟା ପରା, ଯିଏ ଦୟା ଦେଖେଇବ ସେ ମଲା। ଏତେ ଯାତ୍ରୀ ଛାଡ଼ି ମୋତେ ଆସିକରି ଆଗ ଟିକେଟ୍ ମାଗୁଛି। ମନରେ ତା ପ୍ରତି ଦୟା ଥିଲେ ବି ମୋ ରାଗ ପଞ୍ଚମକୁ ଉଠିଗଲା। ଭାବିଲି ଲୋକଟା ନିହାତି ଅନଫିଟ୍ କଣ୍ଡକ୍ଟର ହେବା ପାଇଁ, କେମିତି ଆର ମାଲିକ ଆକୁ ରଖିଛି କେ ଜାଣି, କାହିଁ ଆମ ମାଲିକ ତ ଆମକୁ ଛାଡ଼ୁନି। କଣ୍ଡକ୍ଟରଟା ଲଫଙ୍ଗା ଟୋକାଙ୍କୁ କିଛି କହୁନି, ଆଜି ଦେଖିବି ପୁଅ ମୋଠୁ କେମିତି ପଇସା ନେବୁ। ଦେଖିଲି ନଟ କଣ୍ଡକ୍ଟର ଟିକେଟ୍ କାଟି କାଟି ମୋ ଆଡ଼କୁ ଆସି ପହଞ୍ଚୁଛି। ମୋ ପ୍ୟାଣ୍ଟ ପକେଟ୍ରୁ ପାନିଆଟା ବାହାର କରି ମୁଣ୍ଡରେ ଖୋଜିଥିଲି। ଫୁଲ୍ ସାର୍ଟ ଘୋଡ଼ାଇ ହୋଇ ରହିଥିବା ହାତର ବଳାକୁ ବାହାର କରି ମୋ ସାମ୍ନାପଟ ସିଟ୍ର ଲୁହାରେ ଠକ୍ ଠକ୍ କଲି। ତଥାପି ନଟ କଣ୍ଡକ୍ଟର ମୋତେ ପଇସା ମାଗିଲା। ମୁଁ ମୋ ହାତରେ ପିନ୍ଧିଥିବା ବଳାକୁ ଦେଖାଇଲି, ତଥାପି ସେ ମୋତେ ଟିକେଟ୍ କାଟି ବଢ଼ାଇ ଦେଲା। ମୁଁ ଅସମ୍ଭବ ଭାବରେ ରାଗି ନିଆଁ ହୋଇଗଲି। କହିଲି ଆରେ ତତେ କ'ଣ ଦିଶୁନି, ଜାଣିଛୁ ତ ମୋ ଘର କେଉଁଠି, ଦେଖିବୁନି। ନଟ ସାମାନ୍ୟ ଶଙ୍କିଗଲା, କହିଲା ସାହେବ ତୁ ବି ଏମିତି କହିବୁ। ସାହେବ ପୁଣି ତା ସାଙ୍ଗକୁ ତୁ ଶବ୍ଦଟା ମୋ ମନଟାକୁ ବାନ୍ଧିଦେଲା। ଦେଖିଲି ନଟ ମୁର୍ମୁ ମୋତେ ମାଗଣା ଯିବାକୁ ଦେବନି, ମୋତେ ସେ ଲଫଙ୍ଗା ଟୋକା ରୂପରେ ଆଦୌ ଗ୍ରହଣ କଲାନି। ଆଦିବାସୀ ଲୋକଗୁଡ଼ାକର ତୁ ଶବ୍ଦ ମୋତେ କେମିତି ଗୋଟେ ଭାରି ଆତ୍ମୀୟ ଲାଗେ। ନଟକୁ 100 ଟଙ୍କିଆ ନୋଟ୍ଟା ବଢ଼ାଇଥିଲି। ସେଦିନ ଆହୁରି ଅନେକ ଟୋକା ମୋଫତ କୋଟାରେ ବସ୍ରେ ଗଲେ, ମୋତେ ଖୁବ୍ ବାଧିଲା ମୁଁ ପଇସା ଦେଲି ବୋଲି। ମୋ ମସ୍ତିଷ୍କରେ ସେହି ସମୟରେ ଏକ କମାଣ ଫୁଟିବା ପରି ମନେ ହେଲା। ସ୍ଥିର କଲି କଣ୍ଡକ୍ଟରକୁ ପଚାରିବି ସେ କାହିଁକି ସମସ୍ତଙ୍କ ପାଖରୁ ପଇସା ନିଏ ନାହିଁ ବୋଲି, ସେମାନେ କ'ଣ ତାର ମାଲିକ। ମୋତେ ସବୁବେଳେ ନଟ ଯେଉଁଠି ଦେଖିନିଏ ସାହେବ ଓ ତା ପଛକୁ ତୁ ଯୋଡ଼ିକରି କଥାବାର୍ତ୍ତା କରେ। ପ୍ରତିଦିନ ଗସ୍ତରେ ନଟ ଯେମିତି ମୋର ଏକାନ୍ତ ଆତ୍ମୀୟ ହୋଇସାରିଲାଣି। ଦିନେ ମୁଁ ଗସ୍ତରେ ନାହିଁ, ଚକାପଦ ବସ୍ ଷ୍ଟପେଜ୍ରେ ନଟ କଣ୍ଡକ୍ଟରକୁ ଦେଖିଲି। ନଟ ମୋତେ ଦେଖି କହିଲା ଆରେ ସାହେବ ତୁ ଶ୍ରୋତା ବନ୍ଧୁ, ଆଜି ଆମେ ଏଇଠି ରଖୁଛୁ କଣ୍ଡକ୍ଟର ଗଳ୍ପର ପ୍ରଥମ ଭାଗ। ନମସ୍କାର।